ओम शांति। 5 मार्च 2025 मसीहा की अनमोल महावाक्य बाबा कहुछंती मिठे बच्चे खुशी भली भोजन नाही तेनो तुमे माने चालिला बुलिला बेले मध्य खुशी मनरे बाबांकु मने पकाओ तेबे पवित्र होइजिवो। प्रश्न कोनोसी कर्म विकर्म न हेउ तार उपाय कोन? उत्तर विकर्म रो रक्षा पाइबार उपाय हला श्रीमत बाबांकर जो प्रथम श्रीमत रहिछि जे निज को आत्मा मने करी बाबांकु मने पकाओ एही श्रीमत को पालन करिबा द्वारा तुमे विकर्माजित होइजिवो। ओम शांति। रूहानी संतान माने एठारे मध्य बसिछंती एवं सबु सेवा केन्द्र मानकरे मध्य अछंती। सबु संतान माने जानंती जे एबे रूहानी बाबा आसीछंती से आमक एही पुरणा छिछि पतित दुनियारो घर को नेजिबे। बाबा केवल आसीछंती पवित्र करबा पई एवं आत्मा मानंक सह कथा हबा पई। आत्मा ही कान द्वारा सुनी थाए कारण बाबांकर निजर शरीर तो नाही तेनो बाबा कहुछंती मु शरीर आधार नहीं निजर परिचय देउछि मु एही साधारण शरीर रे आसी तुम मानंकु पवित्र हेबार उपाय बताउछि ताहा मध्य प्रति कल्प रे आसी तुमको एही युक्ति ब्रह्मांक द्वारा बताउछि। एही रावण राज्य रे तुमे केते दुखी होई जाई छो रावण राज्य सुख वाटिका रे तुमे अछो कलिजुग को ही कहा जाए दुख धाम सुख धाम हला कृष्णपुरी स्वर्ग ताहा त एबे नाही। पिला माने भल भाव रे जानी छंती जे एबे बाबा आसी छंती आमो को पढ़ाइबा पई। बाबा कहो छंती तुमे निज घरे मध्य ईश्वरीय पाठशाला खुली पारिब निजे पवित्र होई अन्य मानंकु पवित्र कराइबा को हेबो। तुमे पवित्र हेले दुनिया मध्य पवित्र होई जिवो। एबे तो यहा भ्रष्टाचारी पतित दुनिया आते एबे यहा रावण रो राजधानी एही कथा को जे भल भाव रे बुझी छंती से पुणी अन्य मानंकु भल भाव रे बुझाउ छंती। बाबा तो केवल कहुछंती पिला माने निज को आत्मा भावी मते मने पकाओ एवं अन्य मानंकु मध्य एपरि बुझाओ कह बाबा आसीछंती कहुछंती मते मने पकाओ तेबे तुमे पवित्र होइजिवो। कोनोसी प्रकार रो आसुरी कर्म कर नाही माया तुम द्वारा जेउ छिछि कर्म कराइबो सही कर्म निश्चय विकर्म हेब। सर्वप्रथमे दुनियार मनुष्य माने कहुछंती ईश्वर सर्वव्यापी अटंती यहा मध्य माया कहगला ना माया तुम द्वारा प्रत्येक कथारे विकर्म कराइब कर्म अकर्म विकर्मर रहस्य भी बुझाइछि। श्रीमत को पालन करी अधा कल्प तुमे सुख भुगुछ अधा कल्प पुणे रावण रो मतरे दुख भुगुछ। ए रावण राज्य रे तुमे जो भक्ति करुछ सेथिरे अधगति होइछि तुमे एही सब कथा को जानि नथिलो पूरा पूरी पत्थर बुद्धि थिलो। पत्थर बुद्धि ओ पारस बुद्धि रो गायन अछि ना भक्ति मार्ग रे भी कहंती हे ईश्वर एहा को भलो बुद्धि दियो तेबे ये लढ़ई आदि बंद करि देबे। तुमे पिला माने जानिछ बाबा बे बहुत भलो बुद्धि देउछंती। बाबा कहउछंती मिठे बच्चे तुमर आत्मा पतित होई जायछि ताकु जुगर यात्रा द्वारा पवित्र करबा को हेबो। जदिओ भ्रमण रे जाउछ बाबांकर स्मृति रे तुमे केते दूर भी चली चली गले तुमे निज शरीर को मध्य भूली जीव। गायन अछि ना खुशी जैसी खुराक नहीं अर्थात खुशी भली भोजन नहीं मनुष्य धन रोजगार करबा पई केते दूर दूर को खुशी रे जाई थांती एठारे तुमे केते धनवान संपत्तिवान हेउछ। बाबा कहउछंती मो कल्प कल्प आसी तुम मानंकु निजर परिचय देउछि ଏହି ସମୟରେ ସମସ୍ତେ ପତିତ ଅଟନ୍ତି, ସେଥିପାଇଁ ବାବାଙ୍କୁ ଡାକି ଚାଲିଛନ୍ତି ପବିତ୍ର କରିବା ପାଇଁ ଆସ। ଆତ୍ମା ହିଁ ବାବାଙ୍କୁ ଡାକିଥାଏ। ରାବଣ ରାଜ୍ୟରେ ଶୋକ ବାଟିକାରେ ସମସ୍ତେ ଦୁଃଖୀ ଅଟନ୍ତି। ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି। ଏହି ସମୟରେ ସୃଷ୍ଟି ତମ ପ୍ରଧାନ ଅଟେ। ଶତ୍ରୁ ପ୍ରଧାନ ଦେବତା ମାନଙ୍କର ଚିତ୍ର ମଧ୍ୟ ଅଛି, ଗାୟନ ମଧ୍ୟ ସେହିମାନଙ୍କର ହେଉଛି। ଶାନ୍ତିଧାମ ସୁଖଧାମକୁ ଯିବା ପାଇଁ ମନୁଷ୍ୟ କେତେ ମୁଣ୍ଡ ପିଟୁଛନ୍ତି, ଏହା କଣ କେହି ଜାଣୁଛନ୍ତି କି? ଭଗବାନ କିପରି ଆସି ଆମକୁ ଭକ୍ତିର ଫଳ ଦେଉଛନ୍ତି ତୁମେ ଏବେ ବୁଝୁଛ। ଆମକୁ ଭଗବାନଙ୍କ ଠାରୁ ଫଳ ମିଳୁଛି। ଭକ୍ତିର ଦୁଇଟି ଫଳ, ଗୋଟିଏ ହେଲା ମୁକ୍ତି, ଦ୍ୱିତୀୟଟି ଜୀବନ ମୁକ୍ତି। ଏହାକୁ ବୁଝିବା ବହୁତ ସୂକ୍ଷ୍ମ କଥା। ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ଭକ୍ତି କରିଥିବେ ସେହିମାନେ ଜ୍ଞାନକୁ ଭଲ ଭାବରେ ଗ୍ରହଣ କରିବେ ଏବଂ ଶ୍ରେଷ୍ଠ ଫଳ ମଧ୍ୟ ପ୍ରାପ୍ତ କରିବେ। ଯଦି ଭକ୍ତି କମ୍ କରିଥିବେ ତେବେ ଜ୍ଞାନ ବି କମ୍ ବୁଝିବେ, ଫଳ ବି କମ୍ ପାଇବେ। ସବୁ କଥାର ହିସାବ ଅଛି ନା, କ୍ରମାନୁସାରେ ପଦ ଅଛି ନା। ବାବା କହୁଛନ୍ତି ମୋର ହୋଇ ବିକାରଗ୍ରସ୍ତ ହେଲ, ଅର୍ଥାତ ମତେ ଛାଡ଼ିଦେଲ, ଏକଦମ ତଳେ ଯାଇ ପଡ଼ିବ। କେହି ତ ପଡ଼ିଗଲେ ପୁଣି ଉଠି ପଡ଼ନ୍ତି, କିଏ ତ ପୁରା ନର୍ଦ୍ଦମାରେ ପଡ଼ିଯାଆନ୍ତି। ବୁଦ୍ଧି ଜମା ସୁଧୁରେ ନାହିଁ, କାହାର ମନ ଭିତରେ ପଶ୍ଚାତ୍ତାପରେ ଜଳିଥାଏ, ଦୁଃଖ ହେଉଥାଏ। ମୁଁ ଭଗବାନଙ୍କ ପାଖରେ ପ୍ରତିଜ୍ଞା କରିଥିଲି, ପୁଣି ଧୋକା ଦେଲି, ବିକାରଗ୍ରସ୍ତ ହୋଇଗଲି, ବାବାଙ୍କର ହାତ ଛାଡ଼ିଦେଲି, ମାୟାର ହୋଇଗଲି। ସେମାନେ ପୁଣି ବାୟୁମଣ୍ଡଳକୁ ଖରାପ କରିଦିଅନ୍ତି, ଅଭିଶପ୍ତ ହୋଇଯାଆନ୍ତି। ବାବାଙ୍କ ସହ ଧର୍ମରାଜ ମଧ୍ୟ ଅଛନ୍ତି ନା, ସେହି ସମୟରେ ଜଣା ନଥାଏ କି ମୁଁ କଣ କରୁଛି, ପଛରେ ପଶ୍ଚାତ୍ତାପ ହୋଇଥାଏ। ଏହିପରି ବହୁତ ଅଛନ୍ତି, କାହାକୁ ହତ୍ୟା କରିଦିଅନ୍ତି, ପୁଣି ଜେଲକୁ ଯିବାକୁ ପଡ଼ିଥାଏ, ପରେ ପଶ୍ଚାତ୍ତାପ କରିଥାନ୍ତି, ମୁଁ ବିନା ଦୋଷରେ ତାଙ୍କୁ ମାରିଛି। କ୍ରୋଧ ବଶତଃ ବହୁତଙ୍କୁ ମାରୁଛନ୍ତି, ବହୁତ ସମାଚାର ଖବରକାଗଜରେ ଆସୁଛି। ତୁମେ ତ ଖବରକାଗଜ ପଢୁନାହଁ, ଦୁନିଆରେ କଣ କଣ ହେଉଛି ତୁମକୁ ଜଣାପଡ଼ୁନାହିଁ। ଦିନକୁ ଦିନ ପରିସ୍ଥିତି ଖରାପ ହୋଇ ଚାଲିଛି, ସିଢ଼ି ତଳକୁ ଖସିବାକୁ ହିଁ ହେବ। ତୁମେ ଡ୍ରାମାର ଏହି ରହସ୍ୟକୁ ଜାଣିଛ, ବୁଦ୍ଧିରେ ଏହି କଥା ଅଛି ଯେ ଆମେ ବାବାଙ୍କୁ ହିଁ ମନେ ପକାଇବୁ, ଏପରି କିଛି ନିକୃଷ୍ଟ କର୍ତ୍ତବ୍ୟ କରିବୁ ନାହିଁ ଯେଉଁଥିରେ ରେଜିଷ୍ଟର ଅର୍ଥାତ ଚରିତ୍ରର ରେକର୍ଡ ଖରାପ ହେବ। ବାବା କହୁଛନ୍ତି ମୁଁ ତୁମର ଶିକ୍ଷକ ଅଟେ ନା, ଶିକ୍ଷକଙ୍କ ପାଖରେ ଛାତ୍ରର ପାଠ ପଢ଼ାର ଓ ଚାଲିଚଳନର ରେକର୍ଡ ରହିଥାଏ ନା। କାହାର ଚାଲିଚଳନି ବହୁତ ଭଲ ତ କାହାର ତାଠାରୁ କମ, କାହାର ବିଲକୁଲ ଖରାପ ହୋଇଥାଏ, କ୍ରମାନୁସାରେ ହୋଇଥାନ୍ତି ନା। ଏ ମଧ୍ୟ ଶ୍ରେଷ୍ଠ ପିତା କେତେ ଶ୍ରେଷ୍ଠ ପାଠ ପଢ଼ାଉଛନ୍ତି, ସେ ମଧ୍ୟ ପ୍ରତ୍ୟେକଙ୍କର ଚାଲିଚଳନକୁ ଜାଣିଛନ୍ତି। ତୁମେ ନିଜେ ମଧ୍ୟ ଜାଣିପାରିବ ମୋ ଭିତରେ ଏହିସବୁ ଅଭ୍ୟାସ ଅଛି, ଏହି କାରଣରୁ ମୁଁ ଫେଲ ହୋଇଯିବି। ବାବା ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି। ସମ୍ପୂର୍ଣ୍ଣ ଭାବରେ ପାଠ ପଢ଼ିବ ନାହିଁ, କାହାକୁ ଦୁଃଖ ଦେବ ତେବେ ଦୁଃଖୀ ହୋଇ ମରିବ, ପଦ ମଧ୍ୟ ଭ୍ରଷ୍ଟ ହେବ, ଦଣ୍ଡ ମଧ୍ୟ ବହୁତ ଭୋଗ କରିବ। ମିଠେ ବଚ୍ଚେ ନିଜର ଏବଂ ଅନ୍ୟର ଭାଗ୍ୟ ତିଆରି କରିବାର ଅଛି ତ ଦୟାଶୀଳ ସଂସ୍କାରକୁ ଧାରଣ କର। ଯେମିତି ବାବା ଦୟାଶୀଳ ଅଟନ୍ତି, ଶିକ୍ଷକ ହୋଇ ତୁମକୁ ପଢ଼ାଉଛନ୍ତି, କେହି କେହି ସନ୍ତାନ ଭଲ ଭାବରେ ପଢ଼ୁଛନ୍ତି ଏବଂ ପଢ଼ାଉଛନ୍ତି, ଏଥିରେ ଦୟାଶୀଳ ହେବାକୁ ପଡ଼ିଥାଏ। ଶିକ୍ଷକ ଦୟାଶୀଳ ଅଟନ୍ତି ନା, ରୋଜଗାରର ରାସ୍ତା ବତାଇଥାନ୍ତି କି କିପରି ତୁମେ ଭଲ ପଦ ପାଇପାରିବ। ସେ ପାଠ ପଢ଼ାରେ ତ ଅନେକ ପ୍ରକାର ଶିକ୍ଷକ ଥାନ୍ତି, ଇଏ ତ ଜଣେ ହିଁ ଶିକ୍ଷକ ଅଟନ୍ତି। ପାଠ ପଢ଼ା ମଧ୍ୟ ଗୋଟିଏ ମନୁଷ୍ୟରୁ ଦେବତା ହେବାର ପାଠ ପଢ଼ା, ଏଥିରେ ମୁଖ୍ୟ ହେଲା ପବିତ୍ରତାର କଥା। ସ ସମସ୍ତେ ପବିତ୍ରତାର ମାଗୁଣୀ ରଖିଥାନ୍ତି। ବାବା ତ ରାସ୍ତା ବତାଉଛନ୍ତି, କିନ୍ତୁ ଯାହାର ଭାଗ୍ୟରେ ହିଁ ନାହିଁ ସେ ପୁରୁଷାର୍ଥ କଣ କରିପାରିବ? ଭଲ ମାର୍କ ପାଇବାର ହିଁ ନାହିଁ, ତେଣୁ ଶିକ୍ଷକ ପୁରୁଷାର୍ଥ ମଧ୍ୟ କଣ କରାଇବେ? ଇଏ ବେହଦର ଶିକ୍ଷକ ଅଟନ୍ତି ନା। ବାବା କହୁଛନ୍ତି, ତୁମକୁ ଆଉ କେହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଇତିହାସ ଭୂଗୋଳ ବୁଝାଇ ପାରିବେ ନାହିଁ। ତୁମକୁ ସବୁ କଥା ବିସ୍ତାରରେ ବୁଝାଉଛି। ତୁମର ହେଲା ବେହଦର ବୈରାଗ୍ୟ, ଏହା ମଧ୍ୟ ତୁମକୁ ସେତେବେଳେ ଶିଖାଯାଉଛି ଯେତେବେଳେ କି ପତିତ ଦୁନିଆର ବିନାଶ ପବିତ୍ର ଦୁନିଆର ସ୍ଥାପନା ହେବାର ଅଛି। ସନ୍ନ୍ୟାସୀ ତ ନିବୃତ୍ତି ମାର୍ଗରେ ଅଟନ୍ତି, ବାସ୍ତବରେ ତାଙ୍କୁ ତ ଜଙ୍ଗଲରେ ରହିବା ଉଚିତ। ପ୍ରଥମେ ଋଷି ମୁନି ଆଦି ସବୁ ଜଙ୍ଗଲରେ ରହୁଥିଲେ, ସେତେବେଳେ ତାଙ୍କର ସତ୍ତ୍ୱ ପ୍ରଧାନ ତାକତ ଥିଲା, ତେଣୁ ମନୁଷ୍ୟମାନଙ୍କୁ ଆକର୍ଷଣ କରୁଥିଲେ। କେବେ କେବେ ତାଙ୍କର କୁଟିଆରେ ମଧ୍ୟ ଭୋଜନ ପହଞ୍ଚାଇ ଦେଉଥିଲେ। ସନ୍ନ୍ୟାସୀ ମାନଙ୍କର କେବେ ମନ୍ଦିର ତିଆରି କରନ୍ତି ନାହିଁ, ମନ୍ଦିର ସର୍ବଦା ଦେବତା ମାନଙ୍କର ତିଆରି କରନ୍ତି। ତୁମେ କୌଣସି ପ୍ରକାରର ଭକ୍ତି କରୁନାହଁ, ତୁମେ ଯୁଗଯୁକ୍ତ ରହୁଛ। ତାଙ୍କର ତ ଜ୍ଞାନ ହେଲା ବ୍ରହ୍ମ ତତ୍ତ୍ୱକୁ ମନେ ପକାଇବା, ବାସ୍ ବ୍ରହ୍ମରେ ଲୀନ ହୋଇଯିବା। କିନ୍ତୁ ବାବାଙ୍କ ବିନା ତ ସେଠାକୁ କେହି ନେଇ ଯାଇପାରିବେ ନାହିଁ। ବାବା ଆସନ୍ତି ହିଁ ସଙ୍ଗମ ଯୁଗରେ, ଏଠାକୁ ଆସି ଦେବୀ ଦେବତା ଧର୍ମର ସ୍ଥାପନା କରନ୍ତି, ବାକି ସମସ୍ତଙ୍କର ଆତ୍ମା ଘରକୁ ଫେରିଯାଆନ୍ତି। କାରଣ ତୁମ ପାଇଁ ନୂଆ ଦୁନିଆ ଦରକାର ନା, ପୁରୁଣା ଦୁନିଆର କିଛି ବି ରହିବାର ନାହିଁ। ତୁମେ ସାରା ବିଶ୍ୱର ମାଲିକ ହେଉଛ, ଏହା ତ ତୁମେ ଜାଣିଛ। ଯେତେବେଳେ ଆମର ରାଜ୍ୟ ଥିଲା ତ ସାରା ବିଶ୍ୱରେ ଆମେ ହିଁ ଥିଲୁ, ଅନ୍ୟ କୌଣସି ଖଣ୍ଡ ଅର୍ଥାତ୍ ରାଷ୍ଟ୍ର ନଥିଲା। ସେଠାରେ ଭୂସମ୍ପତ୍ତି ତ ବହୁତ ରହିଥାଏ, ଏଠାରେ ସ୍ଥଳଭାଗ କେତେ ଅଛି, ତଥାପି ମଧ୍ୟ ସମୁଦ୍ରକୁ ଶୁଖାଇ ସ୍ଥଳଭାଗ ନିର୍ମାଣ କରୁଛନ୍ତି। କାରଣ ମନୁଷ୍ୟଙ୍କର ସଂଖ୍ୟା ବଢି ଚାଲିଛି। ଏହି ସମୁଦ୍ରକୁ ଶୁଖାଇବା ଆଦି ବିଦେଶରୁ ଶିଖିଛନ୍ତି। ବମ୍ବେ ପ୍ରଥମେ କଣ ଥିଲା କି, ଭବିଷ୍ୟତରେ ମଧ୍ୟ ରହିବ ନାହିଁ। ବାବା ତ ଅନୁଭବୀ ଅଟନ୍ତି ନା। ଧରିନିଅ ଭୂମିକମ୍ପ ହେଲା ବା ମୂଷଳଧାରାରେ ବର୍ଷା ହେଲା, ତେବେ କଣ କରିବେ? ବାହାରକୁ ତ ବାହାରି ପାରିବେ ନାହିଁ, ପ୍ରାକୃତିକ ବିପର୍ଯ୍ୟୟ ତ ବହୁତ ଆସିବ, ନହେଲେ ଏତେ ବଡ ବିନାଶ କିପରି ହେବ? ସତ୍ୟଯୁଗରେ ତ କେବଳ ଅଳ୍ପ ଭାରତବାସୀ ହିଁ ଥାନ୍ତି। ଆଜି କଣ ଅଛି, କାଲି କଣ ହେବ, ଏହା ସବୁ ତୁମେ ହିଁ ଜାଣିଛ। ଏହି ଜ୍ଞାନ ଆଉ କେହି ଦେଇପାରିବେ ନାହିଁ। ବାବା କହୁଛନ୍ତି, ତୁମେ ପତିତ ହୋଇଯାଇଛ, ତେଣୁ ମତେ ଡାକୁଛ କି ଆସି ପବିତ୍ର କର, ନିଶ୍ଚୟ ମତେ ଆସିବାକୁ ହେବ, ତେବେ ତ ପବିତ୍ର ଦୁନିଆର ସ୍ଥାପନା ହେବ। ତୁମେ ପିଲାମାନେ ଜାଣିଛ, ବାବା ଆସି ଯାଇଛନ୍ତି, କେତେ ଭଲ ରାସ୍ତା ବତାଉଛନ୍ତି। ଭଗବାନ ବାଚ ମନ ମନା ଭବ, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ମତେ ମନେ ପକାଅ, ଏଥିରେ ହିଁ ପରିଶ୍ରମ ରହିଛି। ଜ୍ଞାନ ତ ବହୁତ ସହଜ ଅଟେ, ଛୋଟ ପିଲା ବି ତୁରନ୍ତ ମନେ ରଖିଦେବେ, କିନ୍ତୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ତାହା ଅସମ୍ଭବ। ବଡ଼ମାନଙ୍କର ବୁଦ୍ଧିରେ ରହିପାରୁ ନାହିଁ, ତେବେ ଛୋଟ ପିଲାମାନେ କେମିତି ମନେ ପକାଇ ପାରିବେ? ଯଦିଓ ଶିବ ବାବା କହୁଛନ୍ତି, କିନ୍ତୁ ବାଳୁ ତ ବୁଦ୍ଧି ଅଟନ୍ତି ନା। ଆମେ ବି ବିନ୍ଦୁ, ବାବା ବି ବିନ୍ଦୁ ଅଟନ୍ତି, ଏହା ସ୍ମୃତିରେ ଆଣିବା ମୁସ୍କିଲ କଥା। ଏହିଭଳି ଯଥାର୍ଥ ରୀତିରେ ମନେ ପକାଇବାକୁ ହେବ, ମୋଟା ଜିନିଷ ତ ନୁହେଁ। ବାବା କହୁଛନ୍ତି ଯେ ଯଥାର୍ଥ ରୂପରେ ମୁଁ ବିନ୍ଦୁ ଅଟେ, ତେଣୁ ମୁଁ ଯିଏ ଯେମିତି ମୋତେ ସେହିପରି ସ୍ମରଣ କରିବା ଏହା ବଡ଼ କଷ୍ଟକର ଅଟେ। ସେମାନେ ତ କହିଦିଅନ୍ତି ପରମାତ୍ମା ବ୍ରହ୍ମ ତତ୍ତ୍ୱ ଅଟନ୍ତି, କିନ୍ତୁ ଆମେ କହୁଛୁ ସେ ତ ଏକଦମ ବିନ୍ଦୁ ଅଟନ୍ତି। ରାତି ଦିନର ପାର୍ଥକ୍ୟ ହେଲା ନା, ବ୍ରହ୍ମ ତତ୍ତ୍ୱ ଆମେ ଆତ୍ମାମାନେ ଯେଉଁଠି ରହିଥାଉ ତାକୁ ପରମାତ୍ମା କହିଦେଉଛନ୍ତି। ବୁଦ୍ଧିରେ ଏହା ରହିବା ଦରକାର, ମୁଁ ଆତ୍ମା ଅଟେ, ବାବାଙ୍କର ସନ୍ତାନ ଅଟେ, ଏ କାନ ଦ୍ଵାରା ଶୁଣୁଛି, ବାବା ଏହାଙ୍କ ମୁଖ ଦ୍ଵାରା ଶୁଣାଉଛନ୍ତି ଯେ ମୁଁ ପରମାତ୍ମା ଅଟେ। ପରେ ତେ ପରେ ଅର୍ଥାତ୍ ଉର୍ଦ୍ଧ୍ୱରେ ରହିଥାଏ, ତୁମେ ବି ବିନ୍ଦୁ ଉର୍ଦ୍ଧ୍ୱରେ ରହୁଛ, କିନ୍ତୁ ଜନ୍ମ ମରଣରେ ଆସୁଛ, ମୁଁ ଜନ୍ମ ମରଣରେ ଆସେ ନାହିଁ। ତୁମେ ଏବେ ନିଜର 84 ଜନ୍ମକୁ ମଧ୍ୟ ବୁଝିଛ, ବାବାଙ୍କର ପାଠକୁ ବି ବୁଝିଛ। ଆତ୍ମା କେବେ ଛୋଟ ବଡ଼ ହୋଇନଥାଏ, କେବଳ କଳିଯୁଗକୁ ଆସି ମଇଳା ହୋଇଥାଏ। ଏତେ ଛୋଟ ଆତ୍ମାରେ ସମସ୍ତ ଜ୍ଞାନ ରହିଛି। ବାବା ବି କେତେ ଛୋଟ ଅଟନ୍ତି ନା, କିନ୍ତୁ ତାଙ୍କୁ ପରମାତ୍ମା କୁହାଯାଏ, ସେ ଜ୍ଞାନର ସାଗର ଅଟନ୍ତି, ତୁମକୁ ଆସି ବୁଝାଉଛନ୍ତି। ଏବେ ତୁମେ ଯାହା କିଛି ପଢୁଛ, କଳ୍ପ ପୂର୍ବେ ମଧ୍ୟ ପଢିଥିଲ, ଯାହାଦ୍ୱାରା ତୁମେ ଦେବତା ହୋଇଥିଲ। ତୁମମାନଙ୍କ ମଧ୍ୟରେ ସବୁଠାରୁ ଫଟା କପାଳ ତାଙ୍କର, ଯିଏ ପତିତ ହୋଇ ନିଜର ବୁଦ୍ଧିକୁ ଖରାପ କରିଥାନ୍ତି, କାରଣ ସେମାନଙ୍କ ଭିତରେ ଜ୍ଞାନର ଧାରଣା ହୋଇପାରେ ନାହିଁ, ହୃଦୟ ଭିତରେ କଷ୍ଟ ହେଉଥାଏ, ଅନ୍ୟମାନଙ୍କୁ କହିପାରିବେ ନାହିଁ ଯେ ପବିତ୍ର ହୁଅ, ଭିତରେ ବୁଝିଥାନ୍ତି ପବିତ୍ର ହେଉ ହେଉ ମୁଁ ହାରିଗଲି, ସାରା ରୋଜଗାର ନଷ୍ଟ ହୋଇଗଲା, ପୁଣି ସୁଧୁରିବା ପାଇଁ ବହୁତ ସମୟ ଲାଗିଯାଏ, ଗୋଟିଏ ଚୁଟ ହିଁ ବହୁତ ଜୋରରେ ଘାଇଲା କରିଦିଏ, ରେଜିଷ୍ଟର ଅର୍ଥାତ୍ ରେକର୍ଡ ଖରାପ ହୋଇଯାଏ। ବାବା କହିଥାନ୍ତି, ତୁମେ ମାୟା ଠାରୁ ହାରିଗଲ, ତୁମର କପାଳ ଫଟା, ତୁମକୁ ମାୟା ଜିତ ଜଗତ ଜିତ ହେବାକୁ ପଡିବ। ଜଗତ ଜିତ ମହାରାଜା ମହାରାଣୀଙ୍କୁ ହିଁ କୁହାଯାଇଥାଏ, ପ୍ରଜାଙ୍କୁ ନୁହେଁ। ଏବେ ଦୈବୀ ସ୍ୱର୍ଗର ସ୍ଥାପନା ହେଉଛି, ତେଣୁ ନିଜ ପାଇଁ ଯିଏ କରିବେ ସିଏ ପାଇବେ, ଯେତେ ପବିତ୍ର ହେବେ ଅନ୍ୟକୁ ବି କରାଇ ପାରିବେ। ବହୁତ ଦାନ କରୁଥିବା ଆତ୍ମାଙ୍କୁ ଫଳ ବି ମିଳିଥାଏ ନା, ଦାନୀଙ୍କର ମହିମା ହୋଇଥାଏ। ପରଜନ୍ମରେ ଅଳ୍ପ କାଳର ସୁଖ ପାଇଥାନ୍ତି, ଏଠାରେ ତ 21 ଜନ୍ମର କଥା, ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ। ତେଣୁ ଯିଏ ପବିତ୍ର ହୋଇଥିଲେ ସିଏ ହିଁ ହେବେ। ଚାଲୁ ଚାଲୁ ମାୟା ଚାପୁଡା ମାରି ପୁରା ତଳକୁ ଖସାଇ ଦିଏ। ମାୟା ବି କମ ବଳବାନ ନୁହେଁ, 8-10 ବର୍ଷ ପବିତ୍ର ହେଲେ ପବିତ୍ରତା ପାଇଁ ଝଗଡ଼ା ହେଲା, ଅନ୍ୟମାନଙ୍କୁ ମଧ୍ୟ ପତିତ ହେବାରୁ ଉଦ୍ଧାର କଲେ ଏବଂ ପୁଣି ନିଜେ ହାରିଗଲେ, ଏହାକୁ ଭାଗ୍ୟ କହିବା ନା। ବାବାଙ୍କର ହୋଇ ପୁଣି ମାୟାର ହୋଇଯାଇଥାନ୍ତି, ତେବେ ଶତ୍ରୁ ହୋଇଗଲେ ନା। ଖୁଦା ଦୁଷ୍ଟଙ୍କର ଏକ କାହାଣୀ ଅଛି ନା, ବାବା ଆସି ପିଲାମାନଙ୍କୁ ସ୍ନେହ କରିଥାନ୍ତି, ସାକ୍ଷାତକାର କରାଇଥାନ୍ତି, ବିନା ଭକ୍ତିରେ ମଧ୍ୟ ସାକ୍ଷାତକାର ହୋଇଥାଏ, ତେଣୁ ସାଙ୍ଗ କରିଦେଲେ ନା। କେତେ ସାକ୍ଷାତକାର ହେଉଥିଲା, ପୁଣି ଯାଦୁ ଭାବି ହଙ୍ଗାମା କରିବାକୁ ଲାଗିଲେ, ତେଣୁ ସାକ୍ଷାତକାର ବନ୍ଦ କରିଦେଲେ ନା। ଶେଷ ସମୟରେ ମଧ୍ୟ ତୁମେ ବହୁତ ସାକ୍ଷାତକାର କରିବ, ଆଗରୁ କେତେ ମଜା ହେଉଥିଲା ତାହା ଦେଖି ଦେଖି ବି କେତେ ଚାଲିଗଲେ। ଇଟା ଭାଟିରୁ କେତେକ ଇଟା ସମ୍ପୂର୍ଣ୍ଣ ହୋଇ ବାହାରିଲା, କେତେକ କଞ୍ଚା ଅର୍ଥାତ୍ ଅସମ୍ପୂର୍ଣ୍ଣ ହୋଇ ରହିଗଲେ, କିଏ ତ ଏକଦମ ଭାଙ୍ଗିଗଲେ, କେତେ ଚାଲିଗଲେ। ଏବେ ସେମାନେ ଲକ୍ଷପତି କରୋଡ଼ପତି ହୋଇଯାଇଛନ୍ତି, ଭାବୁଛନ୍ତି ଆମେ ତ ସ୍ୱର୍ଗରେ ବସିଛୁ, ଏବେ ଏଠାରେ ସ୍ୱର୍ଗ କିପରି ହୋଇପାରିବ। ସ୍ୱର୍ଗ ତ ନୂଆ ଦୁନିଆରେ ହୋଇଥାଏ, ଆଚ୍ଛା ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନିଜର ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ଦୟାଶୀଳ ହୋଇ ନିଜେ ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ। କେବେ ବି କୌଣସି କୁଅଭ୍ୟାସରେ ବଶବର୍ତ୍ତୀ ହୋଇ ନିଜର ଚରିତ୍ରକୁ ଖରାପ କରିବାର ନାହିଁ। 2 ମନୁଷ୍ୟର ଦେବତା ହେବା ପାଇଁ ମୁଖ୍ୟ ହେଲା ପବିତ୍ରତା। ସେଥିପାଇଁ କେବେ ବି ପତିତ ହୋଇ ନିଜର ବୁଦ୍ଧିକୁ ମଳିନ କରିବାର ନାହିଁ। ଏପରି କର୍ମ ନ ହେଉ ଯାହାକି ମନକୁ ଖାଉଥିବ ଏବଂ ପଶ୍ଚାତାପ କରିବାକୁ ପଡିବ। ବରଦାନ ବୀଜ ରୂପ ସ୍ଥିତି ଦ୍ୱାରା ସାରା ବିଶ୍ୱକୁ ଲାଇଟ ରୂପୀ ପାଣି ଦେଉଥିବା ବିଶ୍ୱ କଲ୍ୟାଣକାରୀ ହୁଅ। ବୀଜ ରୂପ ସ୍ଥିତି ହିଁ ସବୁଠାରୁ ଶକ୍ତିଶାଳୀ ସ୍ଥିତି ଅଟେ। ଏହି ସ୍ଥିତି ଲାଇଟ ହାଉସ ଅର୍ଥାତ ବତୀଘର ଭଳି କାର୍ଯ୍ୟ କରିଥାଏ। ଏହି ସ୍ଥିତି ଆଧାରରେ ସାରା ବିଶ୍ୱରେ ଲାଇଟ ଅର୍ଥାତ ଆଲୋକ ଖେଳାଇବାରେ ନିମିତ ହେଉଛି। ଯେପରି ବୀଜ ଆଧାରରେ ସ୍ୱତଃ ହିଁ ସାରା ବୃକ୍ଷକୁ ପାଣି ମିଳିଥାଏ, ସେହିପରି ଯେତେବେଳେ ତୁମେମାନେ ବୀଜ ରୂପ ସ୍ଥିତିରେ ସ୍ଥିତ ହୋଇଯାଉଛ ସେତେବେଳେ ସାରା ବିଶ୍ୱକୁ ଲାଇଟ ରୂପୀ ପାଣି ମିଳିଯାଉଛି। କିନ୍ତୁ ସାରା ବିଶ୍ୱ ପର୍ଯ୍ୟନ୍ତ ନିଜର ଆଲୋକ ବିଚ୍ଛୁରିତ କରିବା ପାଇଁ ବିଶ୍ୱ କଲ୍ୟାଣକାରୀର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହେବା ଆବଶ୍ୟକ। ଏଥିପାଇଁ ଲାଇଟ ହାଉସ ହୁଅ ସାଧାରଣ ବଲ୍ବ ନୁହେଁ। ପ୍ରତ୍ୟେକ ସଂକଳ୍ପରେ ସ୍ମୃତି ରହୁ ଯେ ବିଶ୍ୱର କଲ୍ୟାଣ ହେଉ। ସ୍ଲୋଗାନ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେବାର ଶକ୍ତି ହିଁ। ହଲଚଲ ପରିସ୍ଥିତିରେ ପାସ୍ ୱିଥ୍ ଅନର ଅର୍ଥାତ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେବ। ଅବ୍ୟକ୍ତ ସାରା ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ପରମାତ୍ମ ପ୍ରତ୍ୟକ୍ଷତାର ଆଧାର ସତ୍ୟତା ଅଟେ। ସତ୍ୟତା ଦ୍ୱାରା ହିଁ ପ୍ରତ୍ୟକ୍ଷତା ହେବ। ପ୍ରଥମତଃ ନିଜର ସ୍ଥିତିର ସତ୍ୟତା, ଅନ୍ୟଟି ସେବାର ସତ୍ୟତା। ସତ୍ୟତାର ଆଧାର ହେଲା ସ୍ୱଚ୍ଛତା ଏବଂ ନିର୍ଭୟତା। ଏହି ଦୁଇଟି ଧାରଣାର ଆଧାରରେ ସତ୍ୟତା ଦ୍ୱାରା ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହୁଅ। କୌଣସି ବି ପ୍ରକାରର ଅସ୍ୱଚ୍ଛତା ଅର୍ଥାତ ସାମାନ୍ୟ ଟିକେ ବି ସତ୍ୟତା, ସ୍ୱଚ୍ଛତାର ଅଭାବ ରହିଲେ କର୍ତ୍ତବ୍ୟର ସିଦ୍ଧି ହୋଇପାରିବ ନାହିଁ। ଓମ୍ ଶାନ୍ତି।